आकाशवाणी। ସମ୍ବାଦ ପଢୁଛନ୍ତି ବିରଞ୍ଜି ନାରାୟଣ ସେଠି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି ନାଗରିକ ସଂଶୋଧନ ଆଇନ ଲୋକମାନଙ୍କୁ ନାଗରିକ ଅଧିକାର ପ୍ରଦାନ କରିବା ପାଇଁ ଉଦ୍ଦିଷ୍ଟ ଓ ଏହାଦ୍ୱାରା କୌଣସି ବ୍ୟକ୍ତିଙ୍କର ନାଗରିକତ୍ୱ ଚାଲିଯିବ ନାହିଁ। ତଥ୍ୟ ଓ ପ୍ରସାରଣ ମନ୍ତ୍ରଣାଳୟ 18ଟି ଓଭର ଦ ଟପ୍ ଓଟିଟି ପ୍ଲାଟଫର୍ମରେ ଅଶ୍ଳୀଳ ଓ ଅଶାଳୀନ ବିଷୟ ଥିବା ଯୋଗୁଁ ସେଗୁଡ଼ିକୁ ଅବରୋଧ କରିଛି। ଏକ୍ ଦେଶ ଏକ୍ ନିର୍ବାଚନ ସଂକ୍ରାନ୍ତ ରିପୋର୍ଟକୁ ଉଚ୍ଚସ୍ତରୀୟ କମିଟି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନିକଟରେ ଦାଖଲ କରିଛନ୍ତି। ପେଣ୍ଟାଗନ୍ କହିଛି ଭାରତ ଆମେରିକା ପ୍ରତିରକ୍ଷା ସମ୍ପର୍କରେ ଅଭୂତପୂର୍ବ ପରିବର୍ତ୍ତନ ଘଟିଛି ଏବଂ ଦିଲ୍ଲୀର ସାହାଦରା ଅଞ୍ଚଳରେ ଏକ ବଡ଼ ଅଗ୍ନିକାଣ୍ଡ ଘଟି ଚାରିଜଣ ଲୋକ ପ୍ରାଣ ହରାଇଛନ୍ତି ଓ ଅନେକ ଲୋକ ଆହତ ହୋଇଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି ନାଗରିକ ସଂଶୋଧନ ଆଇନ ଲୋକମାନଙ୍କୁ ନାଗରିକ ଅଧିକାର ପ୍ରଦାନ କରିବା ପାଇଁ ଉଦ୍ଦିଷ୍ଟ ଏହାଦ୍ୱାରା କୌଣସି ବ୍ୟକ୍ତିଙ୍କର ନାଗରିକତ୍ୱ ଚାଲିଯିବ ନାହିଁ। ସେ କହିଛନ୍ତି ଆଫଗାନିସ୍ତାନ ବାଂଲାଦେଶ ଓ ପାକିସ୍ତାନର ହିନ୍ଦୁ ବୌଦ୍ଧ ଜୈନ ଶିଖ୍ ଖ୍ରୀଷ୍ଟିଆନ୍ ଓ ପାର୍ସି ସମ୍ପ୍ରଦାୟର ଲୋକମାନଙ୍କୁ ସିଏଏ ଭାରତର ନାଗରିକତ୍ୱ ପ୍ରଦାନ କରିବ। ସେ କହିଛନ୍ତି ଏହି ଆଇନ ଅନୁସାରେ ପ୍ରତ୍ୟେକଙ୍କୁ ସମାନ ଅଧିକାର ମିଳିବ। ଶ୍ରୀ ଶାହା କହିଛନ୍ତି ସେମାନେ ଦେଶର ନାଗରିକ ଭାବେ ଅନ୍ତର୍ଭୁକ୍ତ ହେବେ ଓ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରି ବିଧାୟକ ସାଂସଦ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ ହୋଇପାରିବେ। ଏକ ସ୍ୱଷ୍ଟୀକରଣରେ ସେ କହିଛନ୍ତି ଜାତୀୟ ନାଗରିକ ପଞ୍ଜିକାର ନାଗରିକ ସଂଶୋଧନ ଆଇନ ସହିତ କୌଣସି ସମ୍ପର୍କ ନାହିଁ। ଶ୍ରୀ ଶାହା କହିଛନ୍ତି ନାଗରିକ ସଂଶୋଧନ ଆଇନକୁ ନେଇ ସଂଖ୍ୟାଲଘୁମାନେ ଭୟଭୀତ ହେବାର କୌଣସି କାରଣ ନାହିଁ। ଏହା ଯୋଗୁଁ କାହା ପାଇଁ ଦ୍ୱାର ବନ୍ଦ ହୋଇଯାଏ ନାହିଁ ଓ ମୁସଲମାନମାନେ ନାଗରିକତ୍ୱ ପାଇଁ ଆବେଦନ କରିପାରିବେ। ମନ୍ତ୍ରୀ କହିଛନ୍ତି 1947 ମସିହା ଅଗଷ୍ଟ 15 ତାରିଖ ଓ 2014 ଡିସେମ୍ବର 31 ତାରିଖ ମଧ୍ୟରେ ଯେଉଁମାନେ ଭାରତରେ ରହିଛନ୍ତି ସେମାନେ ଭାରତର ନାଗରିକ ହୋଇପାରିବେ। ତଥ୍ୟ ଓ ପ୍ରସାରଣ ମନ୍ତ୍ରଣାଳୟ 18ଟି ଓଭର ଦ ଟପ୍ ଓଟିଟି ପ୍ଲାଟଫର୍ମରେ ଅଶ୍ଳୀଳ ଓ ଅଶାଳୀନ ବିଷୟ ଥିବା ଯୋଗୁଁ ସେଗୁଡ଼ିକୁ ଅବରୋଧ କରିଛି। ସେହି ପ୍ଲାଟଫର୍ମଗୁଡ଼ିକ ମଧ୍ୟରେ ଡ୍ରିମ୍ସ ଫିଲ୍ମସ୍, ହଣ୍ଟର୍ସ, ହଟ୍ ସଟ୍, ଭିଆଇପି, ପ୍ରାଇମ୍ ପ୍ଲେ ଓ ଅନ୍କଟ୍ ଆଡ୍ଡା ରହିଛି। 19ଟି ୱେବ୍ସାଇଟ୍, 10ଟି ଆପ୍ ଓ 57ଟି ସୋସିଆଲ୍ ମିଡିଆ ଆକାଉଣ୍ଟ ସେହି ପ୍ଲାଟଫର୍ମଗୁଡ଼ିକ ସହିତ ଜଡ଼ିତ ରହିଛି ଓ ସେଗୁଡ଼ିକୁ ଅକାମୀ କରିଦିଆଯାଇଛି। ତଥ୍ୟ ବୈଷୟିକ ଆଇନ 2000 ନିୟମ ଅନୁସାରେ ଏହି ନିଷ୍ପଭି ନିଆଯାଇଛି। ମନ୍ତ୍ରଣାଳୟ କହିଛି ତଥ୍ୟ ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ଅଶ୍ଳୀଳତା ଓ ଅଶାଳୀନ ବିଷୟ ପ୍ରକାଶ ନ କରିବାକୁ ବାରମ୍ଭାର କହିଆସିଛନ୍ତି। ମନ୍ତ୍ରଣାଳୟ କହିଛି ସେହି ପ୍ଲାଟଫର୍ମଗୁଡ଼ିକରେ ପ୍ରକାଶ ପାଇଥିବା ଅଧିକାଂଶ ବିଷୟ ଅଶ୍ଳୀଳ ଓ ଅଶାଳୀନ ଥିବାବେଳେ ମହିଳାମାନଙ୍କ ପ୍ରତି ଅସମ୍ମାନଜନକ ରହିଛି। ଏକ୍ ଦେଶ ଏକ୍ ନିର୍ବାଚନ ସଂକ୍ରାନ୍ତ ରିପୋର୍ଟକୁ ଉଚ୍ଚସ୍ତରୀୟ କମିଟି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନିକଟରେ ଦାଖଲ କରିଛନ୍ତି। ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ କମିଟିର ଚେୟାରମ୍ୟାନ୍ ଥିଲେ। ରିପୋର୍ଟ ପ୍ରଦାନ କରାଯିବା ସମୟରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା, ଆଇନମନ୍ତ୍ରୀ ଅର୍ଜ୍ଜୁନରାମ ମେଘୱାଲ, ପଞ୍ଚଦଶ ଅର୍ଥ କମିଶନ ଚେୟାରମ୍ୟାନ୍ ଏନ୍କେ ସିଂହ ଉପସ୍ଥିତ ଥିଲେ। ଆଇନ ଓ ନ୍ୟାୟ ମନ୍ତ୍ରଣାଳୟର କହିବା ଅନୁସାରେ ଭାରତର ବିକାଶ ପାଇଁ ଏକ୍ ଦେଶ ଏକ୍ ନିର୍ବାଚନ ଜରୁରୀ। ସେ କହିଛନ୍ତି ରିପୋର୍ଟରେ 18,626 ପୃଷ୍ଠା ରହିଛି। ଏଥିରେ 191 ଦିନ ଧରି ବିଭିନ୍ନ ପକ୍ଷ, ବିଶେଷଜ୍ଞ ଓ ଗବେଷକମାନଙ୍କ ସହିତ ଆଲୋଚନା କରାଯାଇଥିଲା। ତୃତୀୟ ବ୍ୟାଚ୍ ଅଗ୍ନିବୀରମାନଙ୍କ ପାସିଂ ଆଉଟ୍ ପ୍ୟାରେଡ୍ ଆସନ୍ତାକାଲି ଆଇଏନ୍ଏସ୍ ଚିଲିକାଠାରେ ଅନୁଷ୍ଠିତ ହେବ। ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି 2600 ଅଗ୍ନିବୀରଙ୍କର ତାଲିମ ସଫଳତାର ସହ ସମ୍ପନ୍ନ ହେବା ଅବସରରେ ପାସିଂ ଆଉଟ୍ ପ୍ୟାରେଡ୍ ଅନୁଷ୍ଠିତ ହେବ। ସେମାନଙ୍କ ମଧ୍ୟରେ ମହିଳା ଅଗ୍ନିବୀରମାନେ ରହିଛନ୍ତି। ଚିଲିକାଠାରେ ସେମାନଙ୍କୁ କଠୋର ତାଲିମ ଦିଆଯାଇଛି। ନୌବାହିନୀ ମୁଖ୍ୟ ଆଡମିରାଲ୍ ଆର୍ ହରିକୁମାର ଉତ୍ସବରେ ମୁଖ୍ୟ ଅତିଥି ରହିବେ। ମନ୍ତ୍ରଣାଳୟ କହିଛି ଏହି କାର୍ଯ୍ୟକ୍ରମକୁ ଅଗ୍ନିବୀରମାନଙ୍କର ପରିବାରର ସଦସ୍ୟମାନେ ଦେଖିପାରିବେ। କାର୍ଯ୍ୟକ୍ରମରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି, କ୍ରୀଡ଼ାବିତ୍ ଓ ଅନ୍ୟମାନେ ଉପସ୍ଥିତ ରହିବେ। ଏହି ଅବସରରେ ସେମାନେ ଅଗ୍ନିବୀରମାନଙ୍କୁ ଉତ୍ସାହିତ କରିବେ। ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସର ନିଲମ୍ବିତ ନେତା ଓ ଇଡି ଅଫିସରମାନଙ୍କ ଉପରେ ଆକ୍ରମଣର ମୁଖ୍ୟ ଅଭିଯୁକ୍ତ ଶେଖ୍ ଶାହାଜାହାନ୍ଙ୍କୁ ଆଜି ବସିରହାଟ କୋର୍ଟରେ ହାଜର କରାଯାଇଛି। 10 ତାରିଖଠାରୁ ସେ ସିବିଆଇ ହାଜତରେ ଅଛନ୍ତି। କାଲକାଟା ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ପଶ୍ଚିମବଙ୍ଗ ପୁଲିସ୍ ଶେଖ୍ ଶାହାଜାହାନ୍ଙ୍କୁ ସିବିଆଇ ହାଜତକୁ ପଠାଇଛି। ପେଣ୍ଟାଗନ୍ କହିଛି ଭାରତ ଆମେରିକା ପ୍ରତିରକ୍ଷା ସମ୍ପର୍କରେ ଅଭୂତପୂର୍ବ ପରିବର୍ତ୍ତନ ଘଟିଛି। ଆମେରିକା ପ୍ରତିରକ୍ଷା ମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଦକ୍ଷିଣ ଏସିଆ ପାଇଁ ନିର୍ଦ୍ଦେଶକ ସିଦ୍ଧାର୍ଥ ଆୟାର କହିଛନ୍ତି ଭାରତ ଆମେରିକା ପ୍ରତିରକ୍ଷା ସମ୍ପର୍କ ଅଧିକ ତ୍ୱରାନ୍ୱିତ ହେବା ସହ ଘନିଷ୍ଠ ହେବାରେ ଲାଗିଛି। ଭାରତ ଆମେରିକା ପ୍ରତିରକ୍ଷା ଭାଗିଦାରୀ ଗୋଲ୍ ଟେବୁଲ୍ ସମ୍ମିଳନୀରେ ଯୋଗଦେବା ଅବସରରେ ସେ ଏହା କହିଛନ୍ତି। ସେହି ସମ୍ମିଳନୀରେ ବୈଷୟିକ ଜ୍ଞାନ କ୍ଷେତ୍ରରେ ସହଯୋଗ ଓ ସାମୁଦ୍ରିକ ସୁରକ୍ଷା ସମ୍ପର୍କ ବୃଦ୍ଧି ଉପରେ ଆଲୋକପାତ କରାଯାଇଥିଲା। ଶ୍ରୀ ଆୟାର କହିଛନ୍ତି ରାଷ୍ଟ୍ରପତି ଜୋ ବାଇଡେନ୍ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ଅଧିକ ବାର୍ତ୍ତାଳାପ ହେଉଛି। ସେ ପୁଣି କହିଛନ୍ତି ବର୍ଷର ପ୍ରତ୍ୟେକ ମାସରେ ଉଭୟ ଦେଶ ମଧ୍ୟରେ ଉଚ୍ଚସ୍ତରୀୟ କଥାବାର୍ତ୍ତା ହେଉଛି। ଆମେରିକା ବୈଦେଶିକ ମନ୍ତ୍ରଣାଳୟ ରାଜନୈତିକ ସାମରିକ ଅଫିସର ରିଆନ୍ ହିଲୁଏ କହିଛନ୍ତି ଭାରତ ସହ ଆମେରିକା ଭାଗିଦାରୀ ଅତ୍ୟନ୍ତ ଘନିଷ୍ଠ ରହିଛି। ଶିଖ୍ ନବବର୍ଷ ଉପଲକ୍ଷେ ପ୍ରଧାନମନ୍ତ୍ରୀ ଶିଖ୍ ସମ୍ପ୍ରଦାୟକୁ ଶୁଭେଚ୍ଛା ଜଣାଇଛନ୍ତି। ଏକ ପୋଷ୍ଟ କରି ସେ କହିଛନ୍ତି ବାହେ ଗୁରୁଙ୍କର ଆଶୀର୍ବାଦ ମାନବ ଜାତି ଉପରେ ରହିବାକୁ ସେ କାମନା କରୁଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଗୁରୁ ସାହିବମାନଙ୍କ ଜ୍ଞାନ ସର୍ବଦା ସମାଜକୁ ଆଲୋକ ପ୍ରଦାନ କରିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଷ୍ଟାଚ୍ୟୁ ଅଫ୍ ୟୁନିଟି ଏକତା କା ପ୍ରତୀକ ଶୀର୍ଷକ ଏକ ବୃତ୍ତଚିତ୍ର ଅଧ୍ୟାୟକୁ ପୋଷ୍ଟ କରିଛନ୍ତି। ସୋସିଆଲ୍ ମିଡିଆରେ ସେ କହିଛନ୍ତି ଏହି ଅଧ୍ୟାୟକୁ ଦେଖିଲେ କେବାଡ଼ିଆକୁ ଗସ୍ତ କରିବା ପାଇଁ ମନରେ ଆଗ୍ରହ ସୃଷ୍ଟି ହେବ। ସେହି ବୃତ୍ତଚିତ୍ରରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ କାହାଣୀ ଓ ଚିତ୍ରମାନ ରହିଛି। ଆନନ୍ଦ ଏଲ୍ ରାୟ ତାହାର ନିର୍ଦ୍ଦେଶନା ଦେଇଛନ୍ତି। ମାନବ ହୈତେଶୀ ସୁଧାମୂର୍ତ୍ତି ରାଜ୍ୟସଭା ସାଂସଦ ଭାବେ ଶପଥ ନେଇଛନ୍ତି। ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ ପାର୍ଲାମେଣ୍ଟ ସଦନରେ ସୁଧାମୂର୍ତ୍ତିଙ୍କୁ ଶପଥପାଠ କରାଇଛନ୍ତି। ଏହି ଅବସରରେ ଇନ୍ଫୋସିସ୍ ପ୍ରତିଷ୍ଠାତା ନାରାୟଣ ମୂର୍ତ୍ତି ଓ ରାଜ୍ୟସଭା ନେତା ପୀୟୁଷ ଗୋଏଲ ଉପସ୍ଥିତ ଥିଲେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୁଧାମୂର୍ତ୍ତିଙ୍କୁ ରାଜ୍ୟସଭା ପାଇଁ ମନୋନୀତ କରିଥିଲେ। ଦିଲ୍ଲୀର ସାହାଦ୍ରା ଅଞ୍ଚଳରେ ଏକ ବଡ଼ ଅଗ୍ନିକାଣ୍ଡ ଘଟି ଚାରିଜଣ ଲୋକ ପ୍ରାଣ ହରାଇଛନ୍ତି ଓ ଅନେକ ଲୋକ ଆହତ ହୋଇଛନ୍ତି। ଅଗ୍ନିଶମ ବିଭାଗର କହିବା ଅନୁସାରେ ସେହି ନିଆଁ ସକାଳୁ ଲାଗିଥିଲା ଓ ତାହା ଘରର ପାର୍କିଂ ଏରିଆକୁ ବ୍ୟାପି ଯାଇଥିଲା। ନିଆଁ ଲିଭାଇବା ପାଇଁ 9ଟି ଦମକଳକୁ ନିୟୋଜିତ କରାଯାଇଥିଲା। ଅଗ୍ନିକାଣ୍ଡର କାରଣ ବିଷୟରେ ଏପର୍ଯ୍ୟନ୍ତ କିଛି ଜଣାପଡ଼ିନାହିଁ। 18 ଜଣ ଲୋକଙ୍କୁ ଉଦ୍ଧାର କରାଯାଇଛି ଓ ସେମାନଙ୍କର ହସ୍କିଟାଲରେ ଚିକିତ୍ସା କରାଯାଉଛି। ପୁଲିସ୍ ଏହି ଘଟଣାରେ ଏକ ମାମଲା ରୁଜୁ କରିଛି। 2023 ବନ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ହରିଆଣାର 12ଟି ଜିଲ୍ଲାର କପା ଚାଷୀମାନଙ୍କୁ ମୁଖ୍ୟମନ୍ତ୍ରୀ ନୟାବ ସିଂ ସାଇନି 87,95,00,000 ଟଙ୍କାର କ୍ଷତିପୂରଣ ପ୍ରଦାନ କରିଛନ୍ତି। କ୍ଷତିଗ୍ରସ୍ତ ଜିଲ୍ଲାଗୁଡ଼ିକ ମଧ୍ୟରେ ଭିୱାନୀ, ଚର୍ଖି ଦାଦ୍ରି, ଫତେହାବାଦ, ଗୁରୁଗ୍ରାମ, ହିସାର, ଝଜର, ଜିନ୍ଦ, ମହେନ୍ଦ୍ରଗଡ଼, ରେବାଡ଼ି, ରୋହତକ, ଶେରସା ଓ ସୋନିପଥ ରହିଛି। ଶ୍ରୀ ସାଇନି କହିଛନ୍ତି ଇ କ୍ଷତିପୂର୍ତ୍ତି ପୋର୍ଟାଲ୍ ଆସନ୍ତାକାଲି ପର୍ଯ୍ୟନ୍ତ ଖୋଲା ରହିବ। ରବି ଋତୁରେ କୁଆପଥର ବୃଷ୍ଟି ଯୋଗୁଁ ଫସଲ ହାନି ଘଟିଥିବା କୃଷକମାନେ ସେମାନଙ୍କର କ୍ଷତି ବିଷୟରେ ଏଥିରେ ସୂଚନା ଦେଇପାରିବେ। ମୁଖ୍ୟମନ୍ତ୍ରୀ କହିଛନ୍ତି 2023 ବନ୍ୟାରେ କ୍ଷତିଗ୍ରସ୍ତ 2,43,287 ଏକର ଜମିର ପଞ୍ଜିକରଣ କରାଯାଇଥିଲା। କପାଚାଷୀମାନଙ୍କର ଘଟିଥିବା କ୍ଷତି ପାଇଁ ସେହି କ୍ଷତିପୂରଣ ଦିଆଯିବ। ଯାଞ୍ଚ ପରେ 84,483 ଏକର ଜମି କ୍ଷତିଗ୍ରସ୍ତ ହୋଇଥିବାର ଜଣାପଡ଼ିଥିଲା। ସେହି ଜମି ବିଷୟରେ କୃଷକମାନେ ଇ କ୍ଷତିପୂର୍ତ୍ତି ପୋର୍ଟାଲ୍ରେ ସୂଚନା ଦେଇଥିଲେ। ଯାଞ୍ଚ ପରେ 33,483 ଜଣ କୃଷକଙ୍କୁ କ୍ଷତିପୂରଣ ଦିଆଯାଇଛି। ମୁଖ୍ୟମନ୍ତ୍ରୀ କହିଛନ୍ତି 2023 ବନ୍ୟା ପାଇଁ 130,88,00,000 ଟଙ୍କାର କ୍ଷତିପୂରଣ ଦିଆଯାଉଛି। ଏହାଦ୍ୱାରା କୃଷକମାନଙ୍କୁ 218,83,00,000 ଟଙ୍କାର କ୍ଷତିପୂରଣ ଦିଆଯାଇଛି। ହରିଆଣା ମୁଖ୍ୟମନ୍ତ୍ରୀ ନୟାବ ସିଂ ସାଇନି କହିଛନ୍ତି ସରକାର ପ୍ରତ୍ୟେକ ନାଗରିକଙ୍କୁ ସାମାଜିକ ସୁରକ୍ଷା ଯୋଗାଇଦେବାକୁ ପ୍ରତିଶ୍ରତିବଦ୍ଧ। ଗତକାଲି କର୍କଟ ରୋଗୀମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରି ସେ ଏହା କହିଛନ୍ତି। କର୍କଟ ରୋଗ ଓ ଅନ୍ୟ 55ଟି ମାରାତ୍ମକ ରୋଗରେ ପୀଡ଼ିତ ଲୋକମାନଙ୍କୁ ସହାୟତା ପାଇଁ ସେ 2ଟି ନୂଆ ଯୋଜନା ଆରମ୍ଭ କରିଛନ୍ତି। ସେହି କାର୍ଯ୍ୟକ୍ରମରେ ମନ୍ତ୍ରୀ ଜେପି ଦଲାଲ ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀ କହିଛନ୍ତି କର୍କଟ ରୋଗୀମାନଙ୍କୁ 3,000 ଟଙ୍କା ଲେଖାଏଁ ମାସିକ ସହାୟତା ଦିଆଯିବ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି ନାଗରିକ ସଂଶୋଧନ ଆଇନ ଲୋକମାନଙ୍କୁ ନାଗରିକ ଅଧିକାର ପ୍ରଦାନ କରିବା ପାଇଁ ଉଦ୍ଦିଷ୍ଟ ଓ ଏହାଦ୍ୱାରା କୌଣସି ବ୍ୟକ୍ତିଙ୍କର ନାଗରିକତ୍ୱ ଚାଲିଯିବ ନାହିଁ। ତଥ୍ୟ ଓ ପ୍ରସାରଣ ମନ୍ତ୍ରଣାଳୟ 18ଟି ଓଭର ଦ ଟପ୍ ଓଟିଟି ପ୍ଲାଟଫର୍ମରେ ଅଶ୍ଳୀଳ ଓ ଅଶାଳୀନ ବିଷୟ ଥିବା ଯୋଗୁଁ ସେଗୁଡ଼ିକୁ ଅବରୋଧ କରିଛି। ଏକ ଦେଶ ଏକ ନିର୍ବାଚନ ସଂକ୍ରାନ୍ତ ରିପୋର୍ଟକୁ ଉଚ୍ଚସ୍ତରୀୟ କମିଟି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନିକଟରେ ଦାଖଲ କରିଛନ୍ତି।